ମୋ ନାଁ ନିରଞ୍ଜନ ପ୍ରଧାନ, ୱାର୍ଡ ନମ୍ବର 50। ଆମର ପ୍ରୋବ୍ଲେମ୍ ପାଣିର ସମସ୍ୟା, ପାଣି ଆସୁନି। ଭଗବତୀ ମଠ ବସ୍ତୀ ବରମୁଣ୍ଡା ପାଇକ ନଗର। ଆମର ପାଣିର ପ୍ରୋବ୍ଲେମ୍ ଆଜ୍ଞା, ପାଣି ଆସୁନି। 12:30 ବେଳେ ଗୋଟେ ଟାଇମ୍ ପାଣି ଆସୁଛି, ତାଟିଆର ମଗରେ ଚୁଷେଇକି ଘରକୁ 10 ବାଲ୍ଟି ପାଣି ନେଲା, ତାପରେ ବନ୍ଦ ଆଉ ନାହିଁ। ଆମେ ବାହାର କୂଅରୁ, ଏ ପାଖାପାଖି କୂଅରୁ ପାଣି ଆଣି ପିଉଛୁ। ଆଉ ଦୂରେ ଏଠି କରେଣ୍ଟ ସମସ୍ୟା, ଖୁଣ୍ଟ ଭାଙ୍ଗିକି ଶୋଇକି ପଡ଼ିଛି। କରେଣ୍ଟ ବାଲାକୁ କମ୍ପ୍ଲେନ୍ ଦେଲେ ବି ସେ ଆସୁନାହାନ୍ତି ବାର ବାର। ଗଛ ପତ୍ର ଢାଙ୍କିକି ଅଛି ଲାଇନ ତରଫକୁ, ତାଙ୍କୁ କହିଲେ ବି ଆସୁନାହାନ୍ତି। ଜରି ବର୍ଷା ଦିନ ଆସିଲାଣି। ଆମେ ବି ଆଜ୍ଞା ସାର୍ ବହୁତ ଅସୁବିଧାରେ ଅଛୁ। ବର୍ଷା ଟିକେ ହେଲେ ବି ବାରିପଟେ ଡ୍ରେନେଜ୍ ସୁବିଧା ବି ଠିକ୍ ଠିକଣା ନାହିଁ, ପୋଖରୀ ଭଳିଆ ପାଣି ଜମୁଛି, ଆମେ ଯାଇ ଆସିପାରୁନୁ। ଆମେ ବହୁତ ଅସୁବିଧାରେ ଅଛୁ ଆଜ୍ଞା। ସେଥିଲାଗି ଆମେ ଆପଣଙ୍କର ଅସୁବିଧାଟା ଜଣଉଛୁ, ଆମେ ଆମର ଅସୁବିଧା ଆପଣଙ୍କୁ ଜଣଉଛୁ, ଏହାର ସମାଧାନ ଆପଣ କରିବେ।